ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପୃଥିବୀର ସବୁନୁ ବଡ଼ ଆଧ୍ୟାତ୍ମିକ ଆର୍ ସାଂସ୍କୃତିକ ସମାଗମ ମହାକୁମ୍ଭ 2025 ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଆଜିଠାନୁ ମୂଲ ହେବା। ଇ ମେଲା ଆଇବା ମାସର 26 ତାରିଖ ତକ୍ ଚାଲବା। 4000 ହେକ୍ଟର ଇଲାକାନ ହେଉଥିବା ଇ ମେଲା ଭାରତର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଆର୍ ଉନ୍ନତ ସାଂଗଠନିକ ସାମର୍ଥ୍ୟକେ ଦର୍ଶଉଛି। ତ୍ରିବେଣୀ ସଙ୍ଗମନ ସାହି ସ୍ନାନ କଲେ ପାପମୁକ୍ତ ହେବାର ସହିତେ ମୁକ୍ତି ମିଲ୍ସି ବୋଲି ବିଶ୍ୱାସ ରହିଛି। ଏଥିଲାଗି ମେଲାଥି ସାରା ପୃଥିବୀନୁ 40 କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାକୁମ୍ଭ ମେଲା ଲାଗି ରାଇଜୁ ଖାସ୍ ବସ୍ ସେବାକେ ଗଲାକାଲ ଉଦ୍ଘାଟନ କରିଛନ୍। ଆଜିଠାନୁ ଇ ସବୁ ବସ୍ ଚଳାଚଳ ମୂଲ କବା। ରାଇଜର ସମ୍ବଲପୁର ଭବାନୀପାଟନା ପୁରୀ ଆର୍ ବ୍ରହ୍ମପୁରନୁ ଇ ବସ୍ ଅଯୋଧ୍ୟା ତକ୍ ଚାଲବା। ବସ୍ ସେବା ଶ୍ରଦ୍ଧାଳୁମାନଙ୍କର ସୁବିଧା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଲାଇଭ୍ ଭେହିକିଲ୍ ଟ୍ରାକିଂ, ସିସିଟିଭି କ୍ୟାମେରା, ପ୍ୟାନିକ୍ ବଟନ୍, ଅଗ୍ନି ସୁରକ୍ଷା ବ୍ୟବସ୍ଥା ସବୁ ରହିଛି। ସେନ୍ତା କୁମ୍ଭମେଲା ଅବସରରେ ରାଇଜୁ ପ୍ରୟାଗରାଜକେ 7ଟା ଖାସ୍ ଟ୍ରେନ୍ ଚାଲବା। ଇସବୁ ଟ୍ରେନ୍ ଭିତରେ ଟିଟିଲାଗଡ଼ ତୁଣ୍ଡଲା ସ୍ପେଶାଲ ଟ୍ରେନ୍, ବିଶାଖାପଟନମ୍ ଗୋରଖପୁର, ଏନ୍ଏସ୍ ବନାରସ ଟ୍ରେନ୍ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗା ଦେଇକରି ଚଳାଚଳ କରବା ବୋଲି ପୂର୍ବତଟ ରେଲବାଇ ତରଫୁ ସୂଚନା ଦିଆଯାଇଛି। ମୟୂରଭଞ୍ଜଠାରେ ଆଜ ଗୋ ସମାବେଶ, ଓମ୍ଫେଡ୍, ବିପଣନ ସାହାଜ ଆର୍ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମ ଉଦ୍ଘାଟିତ ହେବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିବେ। ଉଦ୍ଘାଟନୀ ଉତ୍ସବଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର 10 ନମ୍ବର ଦିନେ ଗଲାକାଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଂସଙ୍କ ଦରବାରନ ରାଜ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରଗଡ଼ର ମୁକ୍ତାକାଶ ରଙ୍ଗମଞ୍ଚନ ପ୍ରଦର୍ଶିତ ଲୋକନାଟକ ଧନୁଯାତ୍ରାର ବରଗଡ଼ ମାଇଟ୍କେ ସାରା ପୃଥିବୀନ ପରିଚିତ କରାଇ ପାରିଛେ ବୋଲି କହିଛନ୍। ଧନୁଯାତ୍ରା ବାଗିର ବିଶ୍ୱପ୍ରସିଦ୍ଧ ମହୋତ୍ସବର ଡକ୍ୟୁମେଣ୍ଟେସନ୍ ଆର୍ ଧନୁଯାତ୍ରା ବିଷେଥି ଡ୍ରାମା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ଲାଗି ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ସହିତ ଅନୁବନ୍ଧିତ ହୋଇକରି ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେନ୍ତା ଆଇବା ବଛରେ ଭିତରେ 12,80,00,000 ଟଙ୍କା ଥି ଧନୁଯାତ୍ରାର ଥାଇ ରାଜମହଲ ନିର୍ମାଣ ଲାଗି ଡିପିଆର୍ ପ୍ରସ୍ତୁତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଏ ଅବସରରେ କହିବାର ସହିତ ଜିରା ନଦୀ ଉପରେ 80 କୋଟି ଟଙ୍କା ଥି ଗୋଟେ ଆନିକଟ, 30 କୋଟି ଟଙ୍କା ଥି ମଥୁରା ନଗରୀର କେନାଲର ସୌନ୍ଦର୍ଯ୍ୟକରଣ କରାଯିବା ବୋଲି ଘୋଷଣା କରିଛନ୍। କାର୍ଯ୍ୟକ୍ରମଟି ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ ଗଡ଼ତିଆ, ଜିଲ୍ଲାପାଳ ଆର୍ ଏସ୍ପି ଉପସ୍ଥିତ ଥିଲେ। ସେନ୍ତା 11 ଦିନ ଧରିକରି ଚାଲିଥିବା ବରଗଡ଼ ଧନୁଯାତ୍ରା ଆଜି ଉଦ୍ଯାପିତ ହେବା। ଉଦ୍ଯାପନୀ ଉତ୍ସବଟି କୃଷ୍ଣ ବଳରାମଙ୍କର ମଥୁରା ଭ୍ରମଣ, ଅଷ୍ଟମଲ୍ଲ ବଦ୍ଧ, ଶିବଦନୁ ଭଙ୍ଗ, କଂସବଦ୍ଧ ଆର୍ ଉଗ୍ରସେନଙ୍କର ରାଜ୍ୟାଭିଷେକ ବାଗି ଦୃଶ୍ୟ ଦର୍ଶକମାନେ ଉପଭୋଗ କରିବେ। ଭୁବନେଶ୍ୱର ୟୁନିଟ୍ 5-9 ଆଜ ହେବାରକେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ କାମ ରହୁଥିବାରୁ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ଆଇବା ମେସର ଆଇଜେ ଆୟୁଷ୍ମାନ ଭାରତ ପିଏମ୍ ଜୟ ଯୋଜନା କାର୍ଯ୍ୟକାରୀ କରାଯିବା। ଏଥିଲାଗି ଆଜ ନୂଆଦିଲ୍ଲୀଠାରେ ରାଜ୍ୟ ସରକାର ଆର୍ କେନ୍ଦ୍ର ସରକାରଙ୍କ ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ହେବାରକେ ଥିବା କାର୍ଯ୍ୟକ୍ରମଟି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାହାଲିଙ୍ଗ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ଆୟୁଷ୍ମାନ ଭାରତ ଯୋଜନା ଥି ଫି ବଛର ହିତାଧିକାରୀମାନଙ୍କୁ 5,00,000 ଟଙ୍କା ତକ୍ ସାହାଯ୍ୟ ଟଙ୍କା ମିଳିବା ବୋଲି ଜଣାପଡ଼ିଛି। ଏହି ଯୋଜନା ଜରିଏ 55 କୋଟି ଗରିବ ହିତାଧିକାରୀ 2700 ହାସ୍ପାତାଳର ଚିକିତ୍ସା ସୁବିଧା ପାଇପାରିବେ। ଯୋଜନା ଲାଗୁ ହେବାର ଉତ୍ତରୁ ରାଇଜର 3.5 କୋଟି ଲୋକଙ୍କୁ ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟାଯିବା ବୋଲି ସୂଚନା ମିଳିଛି। ହକି ଇଣ୍ଡିଆ ଲିଗ୍ ନ ଆଜ ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ତାମିଲନାଡୁ ଡ୍ରାଗନ୍ସ ଆଉ ଦିଲ୍ଲୀ ଏସ୍ଜି ପାଇପର୍ସ ଦଳ ଭିତରେ ମ୍ୟାଚ୍ ହେବା। ରାତିର 8:15 ଖେଲ୍ ମୂଲ ହେବା। ଗଲାକାଲ ହାଇଦ୍ରାବାଦ ତୋଫାନ୍ସ 5-1 ଥି ବେଦାନ୍ତ କଳିଙ୍ଗ ଲାନ୍ସର୍ସକେ ହରିଛେ। ସେନ୍ତା ରାଞ୍ଚିଠାରେ ହୋଇଥିବା ମହିଳା ହକି ଇଣ୍ଡିଆ ଲିଗ୍ର ଉଦ୍ଘାଟନୀ ମ୍ୟାଚ୍ଟି ଓଡ଼ିଶା ୱାରିୟର୍ସ ଦଳ ଦିଲ୍ଲୀ ଏସ୍ଜି ପାଇପର୍ସକେ 4-0 ଥି ହରାଇଛି। ରାଇଜେ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 2 ଦିନ ଭିତରେ ରାତିର ତାପମାତ୍ରା 2-4 ଡିଗ୍ରୀ ତକ୍ ବଢ଼ବା ଆର୍ ଶୀତର ପ୍ରକୋପ କମ୍ବା, ଆଉ ତାର୍ ଉତ୍ତରୁ ଶୀତ ଫେର୍ ଘାଏ ବଢ଼ବା ବୋଲି ପାଣିପାଗ ବିଭାଗ ତରଫୁ କୁହାଯାଇଛି। ସେଆଡ଼େ ରାଜ୍ୟର କେତେଟା ଜିଲ୍ଲାନ ବହଲିଆ କୁହୁଡ଼ି ହେବା ବୋଲି ସତର୍କ ସୂଚନା ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।